ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ଏହି ପର୍ଯ୍ୟାୟରେ ଓଡ଼ିଶା ସମେତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 96ଟି ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମଇ 13 ତାରିଖରେ ଚତୁର୍ଥ ପର୍ଯ୍ୟାୟ ପାଇଁ ନିର୍ବାଚନ ହେବ। ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପରେ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 1,351 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜଣାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ସେ ପ୍ରଚାର କାର୍ଯ୍ୟ ଆରମ୍ଭ କରିବାକୁ ଥିବାବେଳେ ଏହାପରେ ଶେରଗଡ଼ରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ସୁବର୍ଣ୍ଣପୁର ଗସ୍ତରେ ଯାଇ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସେଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ମଧ୍ୟ ରହିଛି। ଏହାପରେ ସେ ଭୁବନେଶ୍ୱରଠାରେ ଦଳୀୟ ନେତୃବୃନ୍ଦଙ୍କ ସହ ନିର୍ବାଚନ ସ୍ଥିତି ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଥିବା ରାଜ୍ୟ ବିଜେପି ଉପସଭାପତି ଗୋଲୋକ ମହାପାତ୍ର ସୂଚନା ଦେଇଛନ୍ତି। ଖରା ଛୁଟିରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲ ଭିତ୍ତିଭୂମିର ଯତ୍ନ ନେବେ। ସ୍କୁଲର ସ୍ମାର୍ଟ କ୍ଲାସ୍କୁ ଇ ଲାଇବ୍ରେରୀ, ବିଜ୍ଞାନ, ପରୀକ୍ଷାଗାର, ପାନୀୟ ଜଳ ସୁବିଧା, ପରିମଳ ତଥା ସୌନ୍ଦର୍ଯ୍ୟକରଣର ରକ୍ଷଣାବେକ୍ଷଣ ପାଇଁ ସେମାନେ ରୋଷ୍ଟର ଡ୍ୟୁଟିରେ ସ୍କୁଲକୁ ଆସିବେ। ଉଭୟ ହାଇସ୍କୁଲ ଓ ପ୍ରାଥମିକ ସ୍କୁଲ ପାଇଁ ଏ ସଂକ୍ରାନ୍ତରେ ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏହି ସମୟର ମୋଟ 12ଟି କାର୍ଯ୍ୟଦିବସ ପାଇଁ ମଧ୍ୟାହ୍ନ ଭୋଜନ ବଦଳରେ ଛାତ୍ରଛାତ୍ରୀଙ୍କୁ ଚାଉଳ ଓ ରନ୍ଧା ଖର୍ଚ୍ଚ ଦିଆଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର୍ ଆୟାର ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। 15 ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ପତ୍ରରେ ଉଲ୍ଲେଖ ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ଆଗୁଆ ଛୁଟି ଘୋଷଣା କରାଯାଇଛି। ତେବେ ଗ୍ରୀଷ୍ମ ଛୁଟିରେ ପିଲାଙ୍କ ପାଠପଢ଼ା ନଷ୍ଟ ନ ହେବା ଲାଗି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ହୋମ୍ୱାର୍କ ସିଟ୍ ଜାରି କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷକମାନେ ଦୀକ୍ଷା ଆପ୍ରେ ଥିବା ପ୍ରଶ୍ନପତ୍ର ନେଇ ଅଭ୍ୟାସ କରାଇବେ। ଏଥିସହିତ ପିଲାମାନେ ଏହି ହୋମ୍ୱାର୍କ କରୁଛନ୍ତି କି ନାହିଁ ତାହା ଶ୍ରେଣୀ ଶିକ୍ଷକ ତଦାରଖ କରିବେ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନସ୍ଥ ସମସ୍ତ ସ୍କୁଲରେ ମଧ୍ୟ ଆସନ୍ତାକାଲିଠାରୁ ଆଗୁଆ ଗ୍ରୀଷ୍ମ ଛୁଟି କରାଯାଇଛି। ତେବେ ଏହି ସ୍କୁଲଗୁଡ଼ିକରେ ଥିବା ସମସ୍ତ ଛାତ୍ରାବାସ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ ଯାଇସାରିବା ପରେ ଛାତ୍ରାବାସ ବନ୍ଦ କରାଯିବ ବୋଲି SC/ST ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ଋତୁରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଉ 5 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଇଛି। ଫଳରେ ସମୁଦାୟ 26 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି। ପୁରୀ ଉଧନା 2 ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍, ପୁରୀ ନୂଆଦିଲ୍ଲୀ ସାପ୍ତାହିକ ଟ୍ରେନ୍, ସମ୍ବଲପୁର ଏରୋଡ୍ ସାପ୍ତାହିକ ଟ୍ରେନ୍, ବିଶାଖାପାଟଣା ବେଙ୍ଗାଲୁରୁ ଏବଂ ବିଶାଖାପାଟଣା ଚେନ୍ନାଇ ଏଗ୍ମୋର୍ ଟ୍ରେନ୍ ଚଳାଚଳ କରିବ। ଗ୍ରୀଷ୍ମ ଋତୁରେ ରେଳଯାତ୍ରୀଙ୍କ ପାଇଁ ସୁଲଭ ମୂଲ୍ୟରେ ଖାଦ୍ୟ ଉପଲବ୍ଧ ହେବ। ପ୍ଲାଟଫର୍ମ ଜେନେରାଲ ଦ୍ୱିତୀୟ ଶ୍ରେଣୀ କୋଚ୍ ପାଖ କାଉଣ୍ଟରରେ ଖାଦ୍ୟ ଉପଲବ୍ଧ ହେବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ଜଣାଯାଇଛି। ଏହି ଖାଦ୍ୟ କାଉଣ୍ଟର ଭାରତୀୟ ରେଳବାଇର 100ରୁ ଅଧିକ ଷ୍ଟେସନ ଏବଂ 150ରୁ ଅଧିକ କାଉଣ୍ଟରରେ କାର୍ଯ୍ୟ କରୁଛି। ଦେଶରେ ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। କ୍ଷମତାର ବିକେନ୍ଦ୍ରୀକରଣ କରି ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ 1992 ମସିହାରେ 73ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଜରିଆରେ ପଞ୍ଚାୟତିରାଜ ବ୍ୟବସ୍ଥା ସୃଷ୍ଟି କରାଯାଇଥିଲା। 1993 ମସିହା April 24 ତାରିଖରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାର ତଦାରଖ ପାଇଁ 2004 ମସିହା May 27 ତାରିଖରୁ ସ୍ୱତନ୍ତ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଗଠନ କରାଯାଇଥିବା ବେଳେ 2010 ମସିହା April 24 ତାରିଖରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। ରାଜ୍ୟର ଆଉ 96ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଜଣାଯାଇଛି। ଏବେ ସୁଦ୍ଧା ରାଜ୍ୟରେ ମୋଟ 5,544 ସ୍ଥାନରେ ଜଙ୍ଗଲ ଜଳୁଥିବା ନେଇ ସୂଚନା ମିଳିଛି। ଶିମିଳିପାଳ ସମେତ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକାଧିକ ଜଙ୍ଗଲ ଜଳୁଛି। ତେବେ ଶିମିଳିପାଳର କୋର୍ ଅଞ୍ଚଳରେ ନିଆଁ ଲାଗିନାହିଁ ଏବଂ ସେଠାରେ 170ରୁ ଅଧିକ ସ୍ଥାନରେ ଜଳୁଥିବା ନିଆଁକୁ ବନ ବିଭାଗ ଲିଭାଇଛି ବୋଲି PCCF ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32ରେ।